सुप्रसिद्ध कथाकार सुरेंद्र महांतिंक गल्प बरजु सेंढ घाई। बरजु सेंढ घाई भांगिला करालीर अभूतपूर्व अश्रुतपूर्व अदृष्टपूर्व प्लावनरे असंख्य ग्राम विपन्न। सोमनाथ असहाय भावरे कुंचित कपाळ उपरे सिराळ हात बुलाई कॉफी कपरु ढोके ढोके पी खबर कागजरे सेही बन्यार विवरणी तन्न तन्न करि पढ़ुथिले। समुद्र उपकूलवर्ती त्रिकोण भूमि देशरे एही जातिर अवचेतन बन्यार क्रुद्ध गर्जनरे चीर आतंकित। सोमनाथंकर साधारण जीवन अथवा असाधारण राजनैतिक जीवनर आरंभ होइथिला दिने एहिपरि एक बन्यारे। अन्यको प्रतारणापूर्ण आश्वासना दे रिलीफर मुष्टि भिक्षा बांटिबा त्रिकोण भूमि देशरे राजनीतिर जो भित्तिभूमि निर्माण करिछि तारी चोरावाली उपरे सोमनाथंकर प्रतिष्ठा। समुद्र उपकूलवर्ती कर्दमाक्त त्रिकोण भूमि देशर मणिष कादो पिंडुळारे गढ़ा अति असहाय प्राणी सर्वनाशिनी करालीर उद्यत खड्ग तले प्राण भिक्षा पाई आर्तनाद तार धर्म साहित्य राजनीति और दर्शन से आर्तनाद जहार कंठरे जेते करुण भावरे रूपायित तो होई पारिछि से ए देशर सेते सफल जननेता। खबरकागज पृष्ठार जालजालुआ स्तंभगुड़िक उपरे सोमनाथंकर दुई क्लांत आखि आगरे तांकर राजनैतिक गुरु स्वर्गत दीनकृष्णंक मूर्ति भासि उठिला। बन्या प्लावित देशर नित्य स्मरणीय जननेता दीनकृष्ण मेघमेदुर आकाशर कोमल कारुण्य तांकर दुई आखि को सबुबले अश्रुळ करि रखिथिला। गुरु दीनकृष्णंक ठारु आरंभ करी उत्तर साधक सोमनाथंक पर्यंत बहु देशसेवींक करुण लोतक धारा त्रिकोण भूमि देशर कर्दमाक्त भूमि को आहुरी कर्दममय करिछि। सिना करालीर सर्वनाश क्षुदा किंतु प्रशमित होइ पारि नाही। केते वर्ष तळे दीनकृष्णंकर नाम स्मरण करी करालीर उपर मुंडरे बहुमुखी आनिकट निर्मित हला बन्या निरोध पाई। दीनकृष्ण जेउ स्वप्नर सफलता लागि प्रतिवर्ष बढ़ी बदल दिने कांदि कांदि जीवनातिपात करथिले सेही स्वप्न सार्थक हला करालीर बहुमुखी आनिकट निकटरे। किंतु दीनकृष्ण सेतबेळकु इहधामर नथिले। मात्र जेउ माने करालीर प्रकोपरु आत्मरक्षा करि पारिले भाबी स्वस्तिर दीर्घश्वास मारि आसुथिले सेमानकु सेथिपाई अवकाश नदेइ कराळी पुणि माडि आसिला बढ़ी परे बढ़ी। आउ अवश्य बन्या पाई शासन क्षमतापर्ण त्रिरंगी पताका दलकु दोष देबार यथार्थता नाही। कारण बन्या निरोध पाई कराळीरे जेउ बहुमुखी आनिकट निर्मित होइछि भू भारतरे ताहार पटांतरहीनता प्रमाण करिबा पाई बहु संदर्भ लिखित होइछि बहु ग्रंथ प्रकाश पाई बहु चलचित्र प्रदर्शित होइछि। किंतु जेउ मानक द्वारा एही योजना कल्पित ओ निर्मित होइथिला सेमाने कराळी कुरळ कुळर कर्दम पिंड मानक परि एति क्षुद्र ओ असहाय नुहंति। लौह पिंडरे सेमानंकर देह ओ बुद्धि गठित। कराळीर बन्या सेमानंक पक्षरे एक रिपोर्ट वर्णित विवरणी केवल क्यूसेक बा प्रति सेकेंडरे केते घन फुट जलर हिसाब मात्र सर्वनाश प्रकृतिर लेलिहान जिह्वा नुहे। कराळी कूळर माटी गदापरी असंख्य जीर्ण कुटीररे सेमानंकर जन्म लाळन ओ पाळन होइ नाही। सेमाने जन्मिछन्ति सीमेंट ओ लुहारे तियारी सहररे। पुणि सेहिपरि सहर मानंकरे सेमाने पाइछन्ति कराळीकु जय करिवार शिक्षा ओ दीक्षा। तेणु केवल बन्या निरोध पाई विपुल अर्थ ओ शक्तिर अपचय करिबा सेमाने जुक्तियुक्त विवेचना करिनाहांति। पुणि सेमानंक विचार ओ कळनारे देश निर्माणर क्षेत्र कराळी कूळर सबुज धान क्षेत्र बा असहाय माटिकुड़िया मानंकरे केवल वक्तृतारे थाइपारे मात्र सेमानंक दृष्टिरे ताहा वास्तवरे थिला सेमाने जन्मग्रहण करथिबा सहरर बस्ती ओ सेही बस्ती मानंकर उपकंठरे कलकारखाना मानंकर असंख्य चिमिनीर धूम्राभ अरण्यरे। तेणु बन्या निरोध अपेक्षा कलकारखाना पाई विद्युत शक्ति उत्पादन ଓ ସେଥିପାଇଁ ବନ୍ୟାର ସଞ୍ଚୟ ସେମାନଙ୍କର ଯୋଜନା ନିକଟରେ ଅଧିକ ପ୍ରାଧାନ୍ୟ ଲାଭ କରିଥିଲା। ଫଳରେ କରାଳୀର ଉପରମୁଣ୍ଡରେ ଆନିକଟ ଓ ଜଳଭଣ୍ଡାର ନିର୍ମିତ ହୋଇ କରାଳୀର ବେଗବତୀ ସ୍ରୋତକୁ ଅବରୁଦ୍ଧ କରିବା ପରେ କରାଳୀ ଅରଣ୍ୟ ସରୀସୃପ ପରି ପୂର୍ବ ଅପେକ୍ଷା ଅଧିକ କ୍ରୁଦ୍ଧ ଓ ପ୍ରଚଣ୍ଡ ହୋଇଉଠିଲା। ପୂର୍ବେ କରାଳୀରେ ପ୍ରବଳ ବନ୍ୟା ଆସୁଥିଲା 3-4 ବର୍ଷରେ ଥରେ, ମାତ୍ର ଏବେ ବନ୍ୟା ପ୍ରାୟ ବାର୍ଷିକ ଦୁର୍ଯୋଗରେ ପରିଣତ ହୋଇଗଲା। ସୋମନାଥ କ୍ଳାନ୍ତ ଓ ଅସହାୟ ଭାବରେ କପାଳ ଉପରେ କେବଳ ହାତ ବୁଲାଇବାରେ ଲାଗିଲେ। କରାଳୀର ବନ୍ୟା ଓ ତାହାର ସର୍ବଗ୍ରାସୀ କ୍ଷୁଧାରେ ଲକ୍ଷ ଲକ୍ଷ ବିପନ୍ନ ନରନାରୀଙ୍କର ଦୁର୍ଯୋଗ ଅପେକ୍ଷା ଏହି ପରିସ୍ଥିତିରେ ନୀଳ ପତାକା, ରକ୍ତ ପତାକା ଓ ସପ୍ତରଙ୍ଗୀ ପତାକା ଦଳ ପ୍ରଭୃତି ବିପକ୍ଷ ଦଳମାନେ ଶାସନ କ୍ଷମତାପନ୍ନ ତ୍ରିରଙ୍ଗୀ ପତାକା ଦଳ ବିରୁଦ୍ଧରେ ବ୍ୟାପକ ଜନ ଅସନ୍ତୋଷ ଓ ଦୁର୍ଗତିର ସୁଯୋଗ ନେଇ ଯଦି ଏକ ଆନ୍ଦୋଳନ ସୃଷ୍ଟି କରିପାରନ୍ତି, ତାହେଲେ ସର୍ବନାଶିନୀ କରାଳୀ କେବଳ ଯେ ହଜାର ହଜାର ବର୍ଗ ମାଇଲ ପରିମିତ ଭୂମି ଉପରେ କଳାକନା ବୁଲାଇଦେବ ତା ନୁହେଁ, ତ୍ରିରଙ୍ଗୀ ପତାକା ଦଳ ସମେତ ସୋମନାଥଙ୍କ ରାଜନୈତିକ ଫସଲର ସୁନେଲି କ୍ଷେତ ଉପରେ ମଧ୍ୟ ବିଫଳତାର ବାଲିଚର ମଡ଼ାଇ ଦେଇପାରିବ। ବିପକ୍ଷ ଦଳମାନେ ବିବୃତି ଛାପିବାରେ ନିଜ ନିଜ ଭିତରେ ଇତିମଧ୍ୟରେ ତୁମୁଳ ପ୍ରତିଯୋଗିତା ଆରମ୍ଭ କରିଦେଲେଣି। ମାତ୍ର ସମ୍ବାଦପତ୍ରର ସ୍ତମ୍ଭ ବିବୃତ୍ତିର ସେ ବନ୍ୟାରେ ସେ ପର୍ଯ୍ୟନ୍ତ ତଥାପି ପ୍ଲାବିତ ହୋଇନଥିଲା। ସୋମନାଥ ଏକ ବିବୃତ୍ତି ଲେଖିବା ପାଇଁ କାଗଜ ଧରି ବସିଲେ, କିନ୍ତୁ ବରଜୁ ଷେଣ୍ଢ ଘାଇ କେଉଁଠି? ଏ ବରଜୁ ଷେଣ୍ଢ କିଏ? ରାତାରାତି ବରଜୁ ଷେଣ୍ଢ ଘାଇ ସାରା ଦେଶରେ ବିସ୍ତୃତ ହୋଇ ପଡ଼ିଲେ ହେଁ ଏଇ ଘାଇ ଯେଉଁ ବରଜୁ ଷେଣ୍ଢଙ୍କର ନାମକୁ ଆଜି ସୁଦ୍ଧା ପ୍ରସିଦ୍ଧ କରି ରଖିଛି, ତାଙ୍କ ସମ୍ବନ୍ଧରେ କୌଣସି ବିବରଣୀ କୌଣସି ଇତିହାସରେ ମିଳିବ ନାହିଁ। ସରକାରୀ ପୂର୍ତ୍ତ ବିଭାଗର ନଥିପତ୍ରରେ ବରଜୁ ଷେଣ୍ଢ ଘାଇ ବହୁ ବର୍ଣ୍ଣିତ ହୋଇଥିଲେ ହେଁ ସେଥିରୁ ବରଜୁ ଷେଣ୍ଢଙ୍କର ଇତିହାସ ମିଳିବ ନାହିଁ। ଏହି ଇତିହାସ ବରଜୁ ଷେଣ୍ଢ କିନ୍ତୁ କରାଳୀର ଉପତ୍ୟକାର ଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ଏକ ପ୍ରାତଃସ୍ମରଣୀୟ ନାମ। ବର୍ଷା ଋତୁ ଆସିଲେ ବରଜୁ ଷେଣ୍ଢ ଘାଇ ଛଡ଼ା ସେ ଅଞ୍ଚଳରେ ଅନ୍ୟ ଚିନ୍ତା ବା ଦୁଶ୍ଚିନ୍ତା ନଥାଏ। ପ୍ରାମାଣିକ ଇତିହାସର ଅବର୍ତ୍ତମାନରେ ଜନଶ୍ରୁତି ଓ କିମ୍ବଦନ୍ତୀ ଅବଲୋକନ କଲେ କେତେକ ପରିମାଣରେ ବରଜୁ ଷେଣ୍ଢଙ୍କର ଇତିହାସକୁ ନିର୍ଣ୍ଣିତ କରିହୁଏ। ସେ କେଉଁ ମରହଟ୍ଟା ଅମଳର କଥା! ସେତେବେଳେ ଜନମଙ୍ଗଳ ରାଷ୍ଟ୍ର ନଥିଲା, କିମ୍ବା ଜନମଙ୍ଗଳକୁ ଏକ ବୃତ୍ତି ରୂପେ ଗ୍ରହଣ କରିବା ଦେଶସେବୀ ସମ୍ପ୍ରଦାୟ ବି ନଥିଲେ। ଦେଶରେ ସେତେବେଳେ ସମ୍ବାଦପତ୍ର ବି ନଥିଲା, ତେଣୁ ସମ୍ବାଦ ବ୍ୟବସାୟୀମାନେ ଯଥାର୍ଥ ସମ୍ବାଦ ପରିବେଷଣ କରିବାର ଦାୟିତ୍ୱରୁ ସହଜ ଅବ୍ୟାହତି ପାଇବା ପାଇଁ କେବଳ ବିବୃତ୍ତି ଛପାଇ କ୍ଷାନ୍ତ ରହୁନଥିଲେ। ସେହି ସ୍ମରଣାତୀତ ମରହଟ୍ଟା ଅମଳରେ ଶାସନ ଥିଲା କର ଆଦାୟର ଏକ ଯନ୍ତ୍ର, ବଞ୍ଚିବା ଥିଲା ଆୟୁଷର ବଳ, କରାଳୀରେ ବନ୍ୟା ଥିଲା କେଉଁ ଅପଦେବତାର ଅଭିଶାପ, ଓ ସେଥିରୁ ଆତ୍ମରକ୍ଷା ପାଇବାର ଏକମାତ୍ର ଉପାୟ ଥିଲା ସେହି ଅପଦେବତାର ସନ୍ତୋଷ ବିଧାନ। ଯେଉଁ ବର୍ଷ ଅପଦେବତାର କ୍ରୁର ଦୃଷ୍ଟି ପଡ଼ୁଥିଲା ସେ ବର୍ଷ କରାଳୀର ଘୋର ପ୍ଲାବନ ଏହି ବିସ୍ତୀର୍ଣ୍ଣ ଅଞ୍ଚଳ ଉପରେ ଲହଲହ ଜିହ୍ୱା ପରି ବୁଲି ଯାଉଥିଲା। ବନ୍ୟା ପରେ ବନ୍ଧ ବାନ୍ଧିବା ପାଇଁ ସେତେବେଳେ ସରକାରୀ ପୂର୍ତ୍ତ ବିଭାଗ ନଥିଲା, କିମ୍ବା ବନ୍ୟା ପରେ ରିଲିଫ ବାଣ୍ଟିବା ପାଇଁ ସେତେବେଳେ ସବଭୁକ୍ ଗୁଦ୍ରପଲ ପରି ରାଜନୈତିକ କର୍ମୀମାନେ ଦଳ ବାନ୍ଧି ନିଜ ମଧ୍ୟରେ ସଂଘର୍ଷ କରୁନଥିଲେ। ଇତିହାସର ସେହି ଅନ୍ଧକାର ଯୁଗରେ ବରଜୁ ଷେଣ୍ଢ ନାମରେ କେହି ଅଖ୍ୟାତ ବ୍ୟକ୍ତି ନିଜ ମୁଣ୍ଡରେ ମାଟି ବୋହି ଏହି ବିଶାଳ ବନ୍ଧ ନିର୍ମାଣ କରିଥିଲା। ସେଦିନର ସେହି ଉପକଥାର ଏକ ଜୀବନ୍ତ ସାକ୍ଷୀ ରୂପେ ବନ୍ଧ ତଳ ଗଡ଼ାଣୀର ବାଁକଡ଼କୁ ଭାତଖିଆ ବରଗଛ ଆଜି ସୁଦ୍ଧା ଓହଳ ଲମ୍ବାଇ ଠିଆ ହୋଇଛି। ବରଜୁ ଷେଣ୍ଢ ଘରର ଭୂଆଁଶୁଣୀମାନେ ଏହି ଗଛ ମୂଳେ ହଣ୍ଡା ହଣ୍ଡା ଭାତ ରାନ୍ଧି ମାଟି ବୋହି ବନ୍ଧ ତିଆରି କରୁଥିବା ମଣିଷମାନଙ୍କୁ ଖୁଆଇଥିଲେ। ବନ୍ଧ ନିର୍ମାଣ ଶେଷ ହେଲା, ମାତ୍ର ବନ୍ଧରେ ନରବଳି ନଦେଲେ ବନ୍ଧର ପ୍ରତିଷ୍ଠା ହେବ ନାହିଁ, କିମ୍ବା ଉପଦେବତାର ରକ୍ତତୃଷା ମେଣ୍ଟିବ ନାହିଁ। କିନ୍ତୁ ନରବଳି ସହଜରେ ମିଳୁଛି କେଉଁଠୁ? ଚିତାଲାଗି ଅମାବାସ୍ୟାର ସେଇ ଏକ କରାଳୀ ରାତ୍ରି ନିଶା ଗର୍ଜୁଛି, ସାଇଁ ସାଇଁ ବର୍ଷା ଓ ପବନରେ କରାଳୀର ଲହଲହ ଜିହ୍ୱା ବିଶ୍ୱଗ୍ରାସ କରିବା ପାଇଁ ଯେପରି ପ୍ରଲମ୍ବିତ ହୋଇଯାଇଛି, ଏତେ ପରିଶ୍ରମ କରି ଯେଉଁ ବନ୍ଧ ତିଆରି ହେଲା ତାହାର ନିରାପତ୍ତାକୁ ପ୍ରତି ମୁହୂର୍ତ୍ତରେ ସଙ୍କଟାପନ୍ନ କରି ଫେଣ ମିଶା ବଢ଼ି ସୁଅ ବନ୍ଧ ଉପରକୁ ଚହଲି ଆସୁଛି। ଶହ ଶହ ଲୋକ ମଶାଲ ଜାଳି ସେହି ବନ୍ଧ ଉପରେ ଜଗି ରହିଛନ୍ତି। ବନ୍ଧ ପ୍ରତିଷ୍ଠା ହେଲା ନାହିଁ, ତେଣୁ ଏ ଅପ୍ରତିଷ୍ଠା ବନ୍ଧ କରାଳୀର ତୋଡ଼କୁ ସମ୍ଭାଳି ଯେ ତିଷ୍ଠି ପାରିବ ସେ ସମ୍ବନ୍ଧରେ ସମସ୍ତଙ୍କର ଆଶଙ୍କା ଏକ ଆତଙ୍କରେ ପରିଣତ ହୋଇପଡ଼ିଛି। ସେହି ବର୍ଷା ଓ ଅନ୍ଧକାରରେ ଆତ୍ମରକ୍ଷା ପାଇଁ ଆବାଳ ବୃଦ୍ଧ ବନିତା ସମସ୍ତେ ବନ୍ଧ ଉପରେ ନିରାପଦ ସ୍ଥାନମାନଙ୍କୁ ପଳାଇ ଆସୁଛନ୍ତି। ଆସନ୍ନ ମୃତ୍ୟୁର ଆଶଙ୍କା ସେମାନଙ୍କୁ ମୁକ କରିଦେଇଛି। ଆତ୍ମରକ୍ଷାର ଜାନ୍ତବ ତାଡ଼ନାରେ ସେମାନେ ସେହି ଅନ୍ଧକାର ମଧ୍ୟରେ ଅଶରୀରୀ ଛାୟା ପରି କେବଳ ଇତସ୍ତତ ହେଉଛନ୍ତି। ବର୍ଷା ମିଶା ପବନର ଝାପଟାରେ ବନ୍ଧ ଉପରେ ଜଗି ରହିଥିବା ଲୋକମାନଙ୍କର ହାତରେ ମଶାଲ ସବୁ ଗୋଟିକ ପରେ ଗୋଟିଏ ଲିଭି ଯାଉଛି। ପ୍ରକୃତି ବିରୁଦ୍ଧରେ ସଂଗ୍ରାମୀ ମଣିଷର ଶିବିରରୁ ଗୋଟିକ ପରେ ଗୋଟିଏ ହୋଇ ସାହସର ଦୀପ ଲିଭିଯିବା ପରି ପରାଜିତ ମନୁଷ୍ୟର ଅସହାୟଗ୍ରସ୍ତ ହା ହୁତାଶ ଅନ୍ଧକାର ଓ ପୈସାଜିକ ନିରବତା ମଧ୍ୟରେ ଶୁଭୁଛି କେବଳ ଗୋରୁଗାଈମାନଙ୍କର ହମ୍ବାରଡ଼ି ଆଉ କରାଳୀର କ୍ରୁଦ୍ଧ ଗର୍ଜନ। ବନ୍ଧ ଉପରେ ବରଜୁ ସେଣ୍ଢ ତଥାପି ହାତରେ ଖଣ୍ଡେ ମଶାଲ ଧରି ଏପଟ ସେପଟ ହେଉଛନ୍ତି। ଏଠି ଘଳିଆ ପଡ଼ିଲା, ସେଠି ବାଲିବସ୍ତା ପକାଅ, ସେଠି ମାଟି ବୋଝ ଦିଅ, ଇତ୍ୟାଦି ତାଙ୍କର ନାନା ନିର୍ଦ୍ଦେଶ ଶୁଣିବା ପାଇଁ ତଥାପି ଯେଉଁମାନେ ବନ୍ଧ ଉପରେ ଜଗି ରହିଛନ୍ତି ସେମାନେ କଳର ପୁତଳି ପରି ସେହି ଅନୁସାରେ କାର୍ଯ୍ୟ କରି ଚାଲୁଛନ୍ତି। ଏବେ ଯେଉଁଠି ଡେଙ୍ଗା ଅର୍ଜୁନ ଗଛଟା ଠିଆ ହୋଇଛି, ସେଠି କୁଆଡ଼େ ରାତି ପାହାନ୍ତାକୁ ଗୋଟାଏ ବଡ଼ ଝର ପଡ଼ିଲା। ପାଣି ସୁଅରେ ଭଉଁରୀ ସେଠାରେ କ୍ରମେ ବଢ଼ି ବଢ଼ି ଚାଲିଲା। ବରଜୁ ସେଣ୍ଢଙ୍କ ସହିତ ତଥାପି ଯେଉଁମାନେ ସାହସ ଧରି ରହିଥିଲେ ସେମାନେ ବନ୍ଧ ଭାଙ୍ଗିଲା ବୋଲି ଆର୍ତ୍ତନାଦ କରି ଉଠିଲେ। ବରଜୁ ସେଣ୍ଢ ଓଡ଼ ଚଷା, ତାଙ୍କର କେଉଁ ପୂର୍ବପୁରୁଷ କେଉଁ କାଳେ କେଉଁ ଓଡ଼ିଆ ରାଜାଙ୍କ ସୈନ୍ୟବାହିନୀକୁ ଯୁଦ୍ଧକ୍ଷେତ୍ରରେ ଚଳାଉଥିଲେ ତାହା ଜଣାନାହିଁ। ମାତ୍ର ବରଜୁ ସେଣ୍ଢଙ୍କ କଣ୍ଠରେ ପୂର୍ବପୁରୁଷମାନଙ୍କର ସେହି ଦୃପ୍ତ ଆହ୍ୱାନ ନିଶ୍ଚିତ ମୃତ୍ୟୁର ସମ୍ମୁଖରେ ସୁଦ୍ଧା ଗର୍ଜନ କରି ଉଠିଲା। ସେ ଚିତ୍କାର କରି ଉଠିଲେ, ପଳାଅ ନାହିଁ, ପଳାଅ ନାହିଁ, ଏଇଠି ମାଟି ପକାଅ, ବାଲିବସ୍ତା ପକାଅ, ପଥର ପକାଇ ସୁଅ, ଏଠି ତୋଡ଼ ପକେଇଲାଣି, ଏଠି ପଥର ପକାଅ। ଗୋଟିଏ ମୁହୂର୍ତ୍ତ ସୁଦ୍ଧା ବିଳମ୍ବ କରିବା ପାଇଁ ସମୟ ନଥିଲା। ବରଜୁ ସେଣ୍ଢ ହାତରୁ ମଶାଲଟା ଫିଙ୍ଗି ଦେଇ ନିଜେ ଘଳିଆ ମୁହଁରେ ପିଠି ଭରା ଦେଇ ବସି ପଡ଼ିଲେ। ତାଙ୍କ କଣ୍ଠରେ ସେଇ ବିଶ୍ରାମହୀନ ଚିତ୍କାର, ମାଟି ପକାଅ, ବାଲିବସ୍ତା ପକାଅ, ଇଟା ପଥର ଯାହା ପାରୁଛ ପକାଅ। ବନ୍ଧ ଉପରେ ଯେତେ ବାଲିବସ୍ତା, ମାଟି, ଇଟା ପଥର ଓ କାଠ ଇତ୍ୟାଦି ବନ୍ଧକୁ ରକ୍ଷା କରିବା ପାଇଁ ଗଦା ହୋଇଥିଲା, ସେସବୁ ମେଘ ଅସରା ପରି ସେଇ ଘଳିଆ ଉପରେ ଗଦା ହୋଇପଡ଼ିଲା। ଝଡ଼ ସେତେବେଳକୁ ଥମି ଯାଇଥିଲା। ଆକାଶରୁ ମେଘ ଧୀରେ ଧୀରେ କଟି ଆସିଥିଲା। ଘଳିଆଟା ବନ୍ଦ ହୋଇଗଲା ପରା ଲୋକେ ଦ୍ୱିଗୁଣିତ ବେଗ ଓ ଉତ୍ସାହରେ ସେଠାରେ ମାଟି ବୋଝ ଓ ବାଲିବସ୍ତାମାନ ପକାଉଥିଲେ। ମାତ୍ର ବରଜୁସିଣ୍ଢ କାହାନ୍ତି? ସେତେବେଳେ ସେ ପ୍ରଶ୍ନ କେହି କାହାରିକୁ ପଚାରିବା ପାଇଁ ସୁଦ୍ଧା ସାହସ ଖୋଜି ପାଇନଥିଲେ। କ୍ରମେ ରାତିର ଅନ୍ଧାର କାଟି ପୂର୍ବ ଆକାଶରେ ସିନ୍ଦୁର ଫାଟିଲା। କରାଳୀର ଅନ୍ଧକାର ଜଳରାଶି ଉପରେ ସକାଳର ନାଲ୍ଚା ଆଲୁଅ ଝଲମଲ କରି ଉଠିଲା। ବନ୍ଧ ଉପରେ ପ୍ରତ୍ୟେକର ମୁହଁକୁ ଚାହିଁ ନିରବ ଭାଷାରେ ଯେପରି ସେହି ନିଷ୍ଠୁର ପ୍ରଶ୍ନ ପଚାରୁଥିଲେ, ବରଜୁ ସେଣ୍ଢ କାହାନ୍ତି? ଘଳିଆ ଗର୍ଭରେ ବରଜୁ ସେଣ୍ଢ ସେତେବେଳକୁ ପୁରୁଷେ ଉଞ୍ଚ ମାଟି ଓ ପଥର ତଳେ ଜୀବନ୍ତ ସମାଧି ନେଇସାରିଥିଲେ। ବଳି ନଦେଇ ବନ୍ଧ ପକାଇବାରୁ କରାଳି ମାତିଥିଲା। ବନ୍ଧ ପ୍ରତିଷ୍ଠା ହୋଇନଥିବାରୁ ବନ୍ଧରେ ଘଳିଆ ଫିଟୁଥିଲା। ବନ୍ଧ ଆଉ ଭାଙ୍ଗିବ ନାହିଁ, ଲୋକେ ସ୍ୱସ୍ତିର ଦୀର୍ଘ ନିଶ୍ୱାସ ଛାଡ଼ିଲେ। ବନ୍ଧ ଉପରେ ହରିବୋଲ ହୁଳହୁଳି ଧ୍ୱନି କରାଳିର ଗର୍ଜନକୁ ସୁଦ୍ଧା ବୁଡ଼ାଇ ଦେଲା। ବଳିଦାନର ଏକ କୁସଂସ୍କାରଗ୍ରସ୍ତ ସମାଜର ଅନ୍ଧବିଶ୍ୱାସ ପୀଡ଼ିତ ଘୃଣିତ ଆଚାର ହୋଇପାରେ। ବଳିଦାନ ଏକ କୁସଂସ୍କାରଗ୍ରସ୍ତ ସମାଜର ଅନ୍ଧବିଶ୍ୱାସ ପୀଡ଼ିତ ଘୃଣିତ ଆଚାର ହୋଇପାରେ। ମାତ୍ର ସମୂହ କଲ୍ୟାଣ ସାଧନାରେ ବ୍ୟକ୍ତିର ଅକୁଣ୍ଠିତ ଆତ୍ମଦାନର ଏକ ସର୍ବକାଳୀନ ଓ ସାଙ୍କେତିକ ପ୍ରତିରୂପ ଏହା। ମନୁଷ୍ୟର ଇତିହାସରେ ସମୂହ କଲ୍ୟାଣ ଓ ପ୍ରଗତି କାଳେ କାଳେ ଏହି ମୂଲ୍ୟ ବା ଦୁର୍ମୂଲ୍ୟ ଦାବି କରି ଆସିଛି। ସେହିଦିନୁ ସେ ଅଞ୍ଚଳରେ ବନ୍ଧର ନାମ ହୋଇଛି ବରଜୁ ସେଣ୍ଢ ଘାଇ। ଅତୀତରେ ବହୁ ବନ୍ୟାର ଆକ୍ରମଣ ଏଡ଼ି ଯେଉଁ ବରଜୁ ସେଣ୍ଢ ଘାଇ କରାଳୀର ଆକ୍ରମଣରୁ ଏ ଅଞ୍ଚଳକୁ ଅଭୟ ଦାନ କରି ଆସିଥିଲା, ସେହି ଘାଇ ଭାଙ୍ଗିବାରୁ ଆଜି ହଜାର ହଜାର ଏକର ବ୍ୟାପୀ ଶସ୍ୟକ୍ଷେତ୍ରରେ ପ୍ଲାବନର ପ୍ରମତ୍ତ କଳରୋଳ ଓ ତାରି ମଧ୍ୟରେ ଅସଂଖ୍ୟ ବିପନ୍ନ ଜୀବନର ଆର୍ତ୍ତନାଦ। ଖାଲି କରାଳୀ ନୁହେଁ, ରୁଗ୍ଣର ଶୀର୍ଣ୍ଣ କରପୃଷ୍ଠରେ ପ୍ରସାରିତ ନେଳି ଶିରାପ୍ରଶିରା ପରି ସମୁଦ୍ର ଉପକୂଳବର୍ତ୍ତୀ ଏହି ଭୂମିର ମାନଚିତ୍ରରେ ଯେଉଁ ନୀଳ ରେଖାମାନ ମୃତ ସରୀସୃପ ପରି ଛନ୍ଦାଛନ୍ଦି ହୋଇ ପଡ଼ି ରହିଥିଲା, ଏବେ ସେସବୁ ଏକ ପ୍ରାଗୈତିହାସିକ କ୍ରୁରତାରେ ଶତ ଶତ ଉତ୍ଫଣ ତମ୍ବାଟିଆ ନାଗ ପରି ମାତି ଉଠିଛନ୍ତି। ଯେଉଁ ପ୍ରାଗୈତିହାସିକ ପ୍ଲାବନ ମଧ୍ୟରେ ଦିନେ ସୃଷ୍ଟିର ଅୟମାରମ୍ଭ ହୋଇଥିଲା, ଏବେ ସେହି ପ୍ଲାବନ ମଧ୍ୟରେ ସୃଷ୍ଟି ଯେପରି ନିଶ୍ଚିନ୍ତ ହେଉଛି। ଏହି ଅଭୂତପୂର୍ବ ବନ୍ୟା ନଦୀ ତୀରବର୍ତ୍ତୀ ଗ୍ରାମାଞ୍ଚଳମାନଙ୍କରେ ମନୁଷ୍ୟର ଜୀବନଯାତ୍ରାକୁ ଜଡ଼ତାଗ୍ରସ୍ତ କରିଥିଲେ, ସହରର ରାଜନୈତିକ ଜୀବନରେ କିନ୍ତୁ ତାହା ଏକ ନୂତନ ଉତ୍ତେଜନାର ସୂତ୍ରପାତ କରିଥିଲା। ସମ୍ବାଦପତ୍ରମାନଙ୍କରେ ବନ୍ୟା ଅପେକ୍ଷା ବନ୍ୟା ସମ୍ପର୍କିତ ନାନା ବାଦ ବିସମ୍ବାଦମୂଳକ ବିବୃତ୍ତିରେ ବିଭିନ୍ନ ରାଜନୈତିକ ଦଳର ଆନୁକୂଲ୍ୟରେ ଅନୁଷ୍ଠିତ ସାଧାରଣ ସଭାମାନଙ୍କରେ ଗର୍ଜନଧର୍ମୀ ଭାଷଣର ରେରେକାରରେ ପ୍ରତ୍ୟେକ ଏ ଦୁର୍ବିପାକ ପାଇଁ ଅନ୍ୟକୁ ଦାୟୀ କରିବାରେ ଯୁକ୍ତି ଓ ବିତଣ୍ଡାରେ, ବନ୍ୟାର୍ଥ ସାହାଯ୍ୟ ପାଇଁ ବିଭିନ୍ନ ନୃତ୍ୟ ଓ ସଙ୍ଗୀତ ଅନୁଷ୍ଠାନର ବିଭିନ୍ନ ରଙ୍ଗୀନ ଚେଳରଞ୍ଜିତ ଚୈତାଳିରେ, ବନ୍ୟା ସାହାଯ୍ୟ ପାଣ୍ଠି ଆଦାୟ ପାଇଁ ପାଣ୍ଠି ଆଦାୟ ବୃତ୍ତିଧାରୀମାନଙ୍କର ଗଳଦଘର୍ମତାରେ, ବହୁ କାଳ ଧରି ନିର୍ବେଦଗ୍ରସ୍ତ ହୋଇପଡ଼ିଥିବା ଉତ୍ତେଜନାହୀନ ସହର ଜୀବନ ଏକ ଅଭୂତପୂର୍ବ କର୍ମମୁଖରତାରେ ଚଞ୍ଚଳ ହୋଇ ଉଠିଥିଲା। ବନ୍ୟା ଜଳ ଛାଡ଼ି ନାହିଁ କିମ୍ବା ଏତେ ଶୀଘ୍ର ଛାଡ଼ିବାର ଆଶା ମଧ୍ୟ ନାହିଁ। ଲୋକପ୍ରିୟ ସରକାରଙ୍କ ପକ୍ଷରୁ ରିଲିଫ ଆୟୋଜନ ପାଇଁ ତତ୍ପରତାରେ ଅବଶ୍ୟ ଅଭାବ ନାହିଁ, କିନ୍ତୁ ସମୁଦ୍ର ଉପକୂଳବର୍ତ୍ତୀ ଏହି କର୍ଦ୍ଦମାକ୍ତ ଭୂମିର ଏକ ବିଚିତ୍ର ରାଜନୈତିକ ସୂତ୍ର ଅନୁସାରେ ସରକାର ଯେତିକି ରିଲିଫ ବାଣ୍ଟନ୍ତି, ବିଭିନ୍ନ ରାଜନୈତିକ ଦଳର ପଣ୍ଡା ପୁରୋହିତ ପୁଣି ରିଲିଫ ଗ୍ରହୀତାମାନଙ୍କର ସମାଲୋଚନାରେ ସେତିକି ଲୋକ ନିନ୍ଦିତ ହୁଅନ୍ତି। ବନ୍ୟା, ମରୁଡ଼ି, ଅଗ୍ନିକାଣ୍ଡ ଓ ମହାମାରୀର ନିତ୍ୟ ସେବିତ ଏହି ତ୍ରିକୋଣଭୂମି ଦେଶର ମଣିଷମାନେ କିନ୍ତୁ ଅତି ସରଳ, ପୁଣି ଅତି ସାମାନ୍ୟରେ ସେମାନଙ୍କର ସନ୍ତୋଷ। ସେମାନଙ୍କର ବନ୍ୟା ପୀଡ଼ିତ ଦୁର୍ଦ୍ଦିନରେ ରିଲିଫର ମୁଷ୍ଟିଦାନ ଅପେକ୍ଷା ରିକ୍ତ ହସ୍ତରେ କେବଳ ସଂଖୁଳି ଆସିବା ହିଁ ସେମାନଙ୍କ ପକ୍ଷରେ ପରମ ସହୃଦୟତାର ସଙ୍କେତ। ସେଥିପାଇଁ ବିବୃତି ପ୍ରକାଶରେ ପ୍ରତିଯୋଗିତା ସଙ୍ଗେ ସଙ୍ଗେ ବିଭିନ୍ନ ରାଜନୈତିକ ଦଳର ପଣ୍ଡା ପୁରୋହିତମାନେ ବନ୍ୟାଗ୍ରସ୍ତ ଅଞ୍ଚଳରେ ନିଜ ନିଜ ଯଜମାନଙ୍କୁ ସଂଖୋଳି ଆସିବାରେ ଏକ ପ୍ରତିଯୋଗିତା ଆରମ୍ଭ କରିଦେଇଥିଲେ। ତ୍ରିରଙ୍ଗୀ ପତାକା ଦଳର କର୍ଣ୍ଣଧାର ସୋମନାଥଙ୍କୁ ନୀଳ ପତାକା ଦଳର ଏକ ବିବୃତି ଏକ ବିଷମ ଅବସ୍ଥାକୁ ସମ୍ମୁଖୀନ କରାଇଲା। ଶାସନ କ୍ଷମତାପନ୍ନ ତ୍ରିରଙ୍ଗୀ ଦଳର ଜନସ୍ୱାର୍ଥ ବିରୋଧୀ ନାନା ଅପକର୍ମ ଫଳରେ ଅନ୍ୟ ନଦୀମାନଙ୍କରେ, ବିଶେଷତଃ କରାଳୀ ନଦୀରେ ଅଭୂତପୂର୍ବ ବନ୍ୟା ଆସିଥିବା ନୀଳ ପତାକା ଦଳର ଦଳପତି ନାନା ପ୍ରାମାଣିକ ତଥ୍ୟ ସହିତ ଉପସ୍ଥାପିତ କରିଥିଲେ। ତ୍ରିରଙ୍ଗୀ ପତାକା ଦଳ କରାଳୀ ନଦୀରେ 5,00,000 କ୍ୟୁସେକ୍ ଅର୍ଥାତ୍ ପ୍ରତି ସେକେଣ୍ଡରେ 5,00,000 ଘନଫୁଟ ଜଳ ବନ୍ୟା ବେଳେ ଆସିଥିବା ଦର୍ଶାଇ ପ୍ରକୃତିର ଏହି ପ୍ରଚଣ୍ଡ ଆକ୍ରମଣ ସମ୍ମୁଖରେ ଯେକୌଣସି ସରକାର ଅସହାୟ ହୋଇପଡ଼ିବା ସ୍ୱାଭାବିକ ବୋଲି ଯେଉଁ ଯୁକ୍ତି ଉପସ୍ଥାପିତ କରିଥିଲେ, ତାହା ସରକାରୀ ଇଞ୍ଜିନିୟରମାନଙ୍କର ମନଗଢ଼ା ପରିସଂଖ୍ୟାନ ବୋଲି ଦର୍ଶାଇ କରାଳୀର ଜଳସ୍ରୋତର ପରିମାଣ 4,99,000 କ୍ୟୁସେକ୍ ଥିଲା ବୋଲି କେତେକ ପ୍ରମାଣ ଉଲ୍ଲେଖ କରି ନୀଳ ପତାକା ଦଳ ପ୍ରତିବାଦ କରିଥିଲେ। ପୁଣି କରାଳୀର ଅବବାହିକା ଅଞ୍ଚଳରେ 3 ଦିନ ମଧ୍ୟରେ 40 ଇଞ୍ଚ ବର୍ଷା ହୋଇଥିବା ତ୍ରିରଙ୍ଗୀ ପତାକା ଦଳର ବିବୃତ୍ତିରେ ଯାହା ପ୍ରକାଶ ପାଇଥିଲା, ତାହା ଖଣ୍ଡନ କରି ବୃଷ୍ଟିପାତର ପରିମାଣ 38 ଇଞ୍ଚ ଥିଲା ବୋଲି ନୀଳ ପତାକା ଦଳ ପକ୍ଷରୁ ପ୍ରକାଶ ପାଇଥିଲା। ଏତଦ୍ ବ୍ୟତୀତ ବରଜୁ ସେଣ୍ଢ ଘାଇରେ ପୂର୍ତ୍ତ ବିଭାଗର ଆଖିରେ ପଡ଼ି ନ ପାରିବା ଭଳି 20 ଗୋଟି ମୂଷା ଗାତ ହେତୁ ଘାଇ ଭାଙ୍ଗିଲା ବୋଲି ସରକାରୀ ବୟାନରେ ପ୍ରକାଶ କରାଯାଇଥିଲେ ହେଁ ସରକାରୀ ଅବହେଳା ଓ ଦାୟିତ୍ୱହୀନତାରୁ ବରଜୁଷେଣ୍ଡ ଘାଇରେ 200 ମୂଷାଘାତ ହୋଇଥିଲା ବୋଲି ନୀଳ ପତାକା ଦଳ ପ୍ରାମାଣିକ ଭାବରେ ଦର୍ଶାଇଥିଲେ। ଜନମତର ଏକ ବିଚିତ୍ର ରାଜନୈତିକ ଆଚରଣ ଅନୁସାରେ ଶାସନ କ୍ଷମତାପୂର୍ଣ୍ଣ ଦଳର ସବୁ ପ୍ରାମାଣିକ ଓ ଦାୟିତ୍ୱପୂର୍ଣ୍ଣ ତଥ୍ୟ ଓ ଯୁକ୍ତି ଅପେକ୍ଷା ବିରୋଧୀ ପକ୍ଷର ଉତ୍ତେଜନାମୟ ଆସ୍ଫାଳନ ଅଧିକ ନିର୍ଭରଯୋଗ୍ୟ ବୋଲି ବିବେଚିତ ହୋଇଥାଏ। ଏ କ୍ଷେତ୍ରରେ ମଧ୍ୟ ସେ ନିୟମର ବ୍ୟତିକ୍ରମ ହୋଇନଥିଲା। ଏ ପରିସ୍ଥିତିରେ ବରଜୁଷେଣ୍ଢ ଘାଇ ଭାଙ୍ଗିବାରେ କିଏ ଦାୟୀ, ମୂଷା ନା ମନ୍ତ୍ରୀମାନେ ବୋଲି ଦେଶର ଜନମତ ସମ୍ମୁଖରେ ଯେଉଁ ପ୍ରଚଣ୍ଡ ସମସ୍ୟା ପ୍ରକାଶ ପାଇଥିଲା, କରାଳୀର ବନ୍ୟା ସଙ୍କଟକୁ ସୁଦ୍ଧା ତାହା ସାମୟିକ ଭାବରେ ନ୍ୟୁନ କରିଦେଲା। ଶ୍ରୋତା ବନ୍ଧୁ, ଏଇଠି ରଖୁଛୁ ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପ ବରଜୁ ସେଣ୍ଢ ଘାଇର ପ୍ରଥମ ଭାଗ। ରହିଲୁ, ନମସ୍କାର।